ଗଳ୍ପ ଗାଉଁଲି ଗାଳ୍ପିକ ଅନନ୍ତ ପ୍ରସାଦ ପଣ୍ଡା। ଲାଗେ ଲାଗେ ତିନିଟା ପିଲା ଜନ୍ମ ହୋଇ ଅନ୍ତୁଡ଼ି ଶାଳରୁ ବାହୁଡ଼ି ଗଲା ପରେ ଅଗଣାର ଜନ୍ମ ହୋଇଥିବାରୁ ତା ବାପା ମା ତା ନାଁ ରଖିଥିଲେ ଅଗଣା। ପିଲାଟି ଦେଖିବାକୁ କାଳିଆ ସତ, କିନ୍ତୁ ବେଶ ଡଉଲ। ଗରିବ ଘରର ପୁଅ ହେଲେ କ'ଣ ହେବ, ବେଶ ଥାକୁଲ ଥୁକୁଲ। ଅଗିକୁ ଯେତେବେଳେ 5 ବର୍ଷ ବୟସ, ସେତେବେଳେ ସେ ଗାଁରେ ଗୋଟିଏ ମଡ଼କ ପଡ଼ିଲା। ଶୀତଳା ଠାକୁରାଣୀଙ୍କ କୃପା ଦୃଷ୍ଟିରେ ପଡ଼ି ଅଗଣାର ବାପା ସୁଦୂରୀ ବିଶ୍ୱାଳ ସଂସାର ମାୟା କାଟି ଦେଇ ଚାଲିଗଲେ। ଅଗଣା ମାଆଟାକୁ ସଂସାରଟା ଶୂନ୍ୟ ଦେଖାଗଲା। କିପରି କଅଁଳା ପିଲାଟିକୁ ଧରି ଦିନ କାଟିବ ଭାବି ଭାବି ଅଗଣା ମାଆର ଦେହ କଣ୍ଟା ହେଲା। କିନ୍ତୁ କ'ଣ ଆଉ କରିବ ବିଚାରି, ଦିନ ଚାଲିଗଲା, କାହାରି ଦୁଃଖ ସୁଖକୁ ଟିକିଏ ନଜର ଦେଲା ନାହିଁ। କ୍ରମେ ଗାଁରୁ ମଡ଼କ ଭୟ ତୁଟିଗଲା। ଗାଁ ଲୋକେ ପୁଣି ଚାଷବାସରେ ଲାଗିଲେ, କିନ୍ତୁ ଅଗଣା ମାଆର ଫଟା କପାଳ ଆଉ ଯୋଡ଼ି ହେଲା ନାହିଁ। ସୁଧୁରୀ ବିଶ୍ୱାଳର ଜମିବାଡ଼ି ବୋଇଲେ ମୋଟେ 15.5 ଗୁଣ୍ଠ ଥିଲା। ସେଥିରୁ ଘର ତଳି 5.5 ଗୁଣ୍ଠ ବାଦେ ବାକି 10 ଗୁଣ୍ଠ ଜମିକୁ ସୁଧୁରୀ ବିଶ୍ୱାଳ ଭଜନୀ ସାହୁ ମହାଜନଠାରେ 20 ଟଙ୍କାକୁ ଭୋଗବନ୍ଧକ ଲେଖିଦେଇଥିଲା। ସୁତରାଂ ସେତକ ଆଜି ପର୍ଯ୍ୟନ୍ତ ସାହୁଙ୍କ ଦଖଲରେ। ସୁଧୁରୀ ବିଶ୍ୱାଳକୁ ଯେତେବେଳେ ଶୀତଳା ଠାକୁରାଣୀଙ୍କର କୃପା ହେଲା, ତାର ପଥ୍ୟାପଥ୍ୟ ବୈଦ୍ୟ ବାଟ ଖର୍ଚ୍ଚ ପାଇଁ ଅଗଣା ମା ଘର ତଳି ଟିକକ ଗାଁର ଜମିଦାର ହରେକୃଷ୍ଣ ମହାପାତ୍ରଙ୍କଠାରେ ରହଣ ବନ୍ଧକ ଲେଖିଦେଇ 10 ଟଙ୍କା କରଜ ଆଣିଲା। ଆଶା ଥିଲା ବିଶ୍ୱାଳେ ଉଠି ବସିଲେ ଦେଣା ସୁଝିଦେଇ ଜମି ସବୁ ମୁକୁଳେଇ ଆଣିବେ, କିନ୍ତୁ ବିଧିର ବିଧାନ ଅନ୍ୟ ପ୍ରକାର। ବିଶ୍ୱାଳଙ୍କ କାଳ ହୋଇଯିବା ପରେ ଅଗଣା ମା ଦେଖିଲା ଯେ ମଥା ଗୁଞ୍ଜିବାକୁ ତାକୁ ଥାନ ଟିକିଏ ବି ନାହିଁ। ତାକୁ ଏବେ ଚାରିଦିଗ ଶୂନ୍ୟ ଦିଶିଲା। ଦିନେ ସକାଳେ ଦିନ 2 ଘଡ଼ି ହେବ, ଜମିଦାର ହରେକୃଷ୍ଣ ମହାପାତ୍ରଙ୍କ ସ୍ତ୍ରୀ ଦାନ୍ତ କାଠି ଖଣ୍ଡେ ଚୋବାଇ ଚୋବାଇ ଗାଧୋଇବା ପାଇଁ ଦାଣ୍ଡ ପୋଖରୀକୁ ଯାଇଛନ୍ତି। ଅଗଣା ମା ପିଲାଟିକୁ କାଖେଇ ଆସି ତାଙ୍କ ପାଖରେ ଛିଡ଼ା ହେଲା। ସାନ୍ତାଣୀ ଅଗଣା ମାଆକୁ ପଚାରିଲେ, କିଲୋ ଅଗଣୀ ମା, ଏତେବେଳେ କୁଆଡ଼େ ଚାଲି ଆସିଲୁ? ଅଗଣା ମା ଆଉ କଥା କହିପାରିଲା ନାହିଁ, ମୁହଁରେ ଲୁଗାକାନି ଯାକି କଇଁ କଇଁ ହୋଇ କାନ୍ଦି ପକାଇଲା। ମା କାନ୍ଦଣା ଦେଖି ଅଗଣାଟା ବି ବୁଝୁ ନ ବୁଝୁ ଭେଁ ଭେଁ କରି କାନ୍ଦି ଉଠିଲା। ସାନ୍ତାଣୀ ସାନ୍ତ୍ୱନା ଦେଇ କହିଲେ, କ'ଣ କରିବୁ ଝିଅ, କାନ୍ଦିଲେ ଆଉ କ'ଣ ହେବ, ଗଲା ମଣିଷ କି ଆଉ ବାହୁଡ଼ି ଆସିବ? ଆହା, ସୁଦୂରଟି କେଡ଼େ ଭଲ ମଣିଷ ଥିଲା, ଆଜିକାଲି କଳି କାଳ ପରା। ଭଲ ମଣିଷ ତକ ଆଗେ ଚାଲିଯିବେ, ନହେଲେ କି ସୁଦୂରିଆ ଭଳିଆ ଲୋକକୁ ଜମ ନେଇଯାଇଥାନ୍ତା। ସ୍ୱାମୀଙ୍କ ପ୍ରଶଂସା ଶୁଣି ଅଗଣା ମାଆର କୋହ ବେଶି ହେଲା। ସାନ୍ତାଣୀ ପୋଖରୀ ତୁଠରେ ବସିପଡ଼ି କହିଲେ, ଝିଅ କାନ୍ଦନା, ଯାହା ତ ହେବାର ହୋଇଗଲା, କପାଳ ଗାର କିଏ ନିଭେଇବ? ହେଉ, ତୁ ବେଶୀ କିଛି ଚିନ୍ତା କରନା, ଯେଉଁ କାଳିଆ ପେଚାଟିକକ ସୁଧୁରିଆ ରଖିଯାଇଛି ସେଇଦିନେ ବାପର ନାଁ ରଖିବ। ସାନ୍ତାଣୀଙ୍କର କୋମଳ କଥା ଓ ଆଶ୍ୱାସନା ପାଇ ଅଗଣା ମାଆର ଛାତିରେ ଦମ୍ଭ ଆସିଲା। ସେ ବସିପଡ଼ି ସାନ୍ତାଣୀଙ୍କ ଗୋଡ଼ ତଳେ ଅଗଣାକୁ ଜୁହାର କରାଇ ଦେଇ କହିଲା, ମା, ମୋର ଆଶା ଭରସା କେହି ନାହିଁ, ତୁମେ ମୋର ଏକମାତ୍ର ଆଶ୍ରା, ଅଗଣାଟି ତୁମକୁ ଲାଗିଲା, ତୁମେ ବଞ୍ଚାଇଲେ ବଞ୍ଚିବ। ସାନ୍ତାଣୀଙ୍କର ଦୟାର ଶରୀର ଅଗଣା ମାଆର ଦୁଃଖ କାହାଣୀ ଶୁଣି ତରଳିଗଲା। ସେ କହିଲେ, ହେଉ, ତୁ ପ୍ରତିଦିନ ସକାଳେ ଆମ ଘରକୁ ଆସିବୁ, ବାସି ପାଇଟି ଇତ୍ୟାଦି କରିବୁ, ଆମର ତ ଗୋଟେ ଲୋକ ଦରକାର ଥିଲା, ତା ତୁ ଯଦି କହୁଛୁ ମୋର କିଛି ଆପତ୍ତି ନାହିଁ, କାଲିଠାରୁ ଆସିବୁ। ଅଗଣା ମାଆ ଅତଳ ଜଳରେ ଭାସୁଥିଲା, ଏବେ ଟିକିଏ କୂଳ ପାଇଗଲା। ସମୟ ଚାଲିଯାଏ, ଆହୁରି 4 ବର୍ଷ ଗତ ହୋଇଗଲାଣି। ଅଗଣା ମା ପ୍ରତିଦିନ ସାନ୍ତାଣୀଙ୍କ ଘରକୁ ଆସେ, ବାସି ପାଇଟି କରେ, ସାନ୍ତାଣୀଙ୍କ ଡାକ ହାକ ଶୁଣେ। ଅଗଣାଟା ବରାବର ମା ପଣତ କାନିଟାକୁ ଧରି ଚାଲିଯାଏ। ସମୟ ସମୟରେ ସାନ୍ତାଣୀଙ୍କର ସାନ ନାତୁଣୀ ଫୁଲମଣିକୁ ବସି ଖେଳାଏ। ଫୁଲମଣି ଅଗଣାକୁ ଅଗଣା ଭାଇ ବୋଲି ଡାକେ। 6 ମାସ ହେଲା ଫୁଲମଣିର ଗୋଟିଏ ଛୁଆ ଭାଇ ଜନ୍ମ ହୋଇଥାଏ, ତା ନାଁ ଦେଇଥାନ୍ତି ବଂଶୀଧର। ଅଗଣା ଓ ଫୁଲମଣି ବସି ବଂଶୀଧରକୁ ଗେଲ କରନ୍ତି, ଦୋଳିରେ ବସାଇ ଝୁଲାନ୍ତି ଓ ନାନାବାୟା ଗୀତ ଗାଇ ଶୁଆଇ ପକାନ୍ତି। ଆହୁରି କିଛି ଦିନ ଚାଲିଗଲା। ଅଗଣାକୁ 8-10 ବର୍ଷ ବୟସ ହୋଇଯିବାରୁ ସାନ୍ତାଣୀ କହିଲେ, ଝିଅ ଦେଖିଲୁ ତ, ଗୋବରାଟା ଆର ବର୍ଷ କଲିକତା ପଳେଇଗଲା, ଏ ବର୍ଷ ଗାଈ ଜଗା ସମୟ ତ ଆସି ପହଞ୍ଚିଗଲାଣି, ଏଣିକି ଗୋଟାଏ ଟୋକା ନ ରଖିଲେ ନ ଚଳେ। ମୁଁ କହୁଥିଲି କି ଆମ ଅଗଣା ତ ମା ମଙ୍ଗଳାଙ୍କ କୃପାରୁ ବେଶ ପାରଗ ହୋଇଗଲାଣି, ସେ କ'ଣ ଗୋରୁ ଗାଈ ଦୁଇଟା ଚରେଇ ଆଣିପାରିବ ନାହିଁ? ତୋର ବି ଝିଅ 2 ପଇସା ଲାଭ ରହିବ, ମୁଁ ଅଗଣାକୁ ବର୍ଷକୁ 6 ଟଙ୍କା କରି ଦରମା ଦେବି ଯେ, କ'ଣ କହୁଛୁ? ଅଗଣା ମା କହିଲା, ମା, ମୁଁ କ'ଣ ତମ କଥାରେ ନାହିଁ କରିବି? ତମେ ତ ତାକୁ ବଞ୍ଚେଇଛ, ତମର ଯାହା ଇଚ୍ଛା। ଦୁଇ ବର୍ଷ ଚାଲିଗଲା, ସେ ବର୍ଷ ଗାଁରେ ପୁଣି ମଡ଼କ ପଡ଼ିଲା। ଅବଶ୍ୟ ଶୀତଳା ଠାକୁରାଣୀ ନୁହେଁ, ତାଙ୍କ ଭଉଣୀ ମେଲେରେଇ ଠାକୁରାଣୀ ବିଜେ କରିଗଲେ। ସେ ରକମ ଜ୍ୱର ଏ ଦେଶରେ ଆଗରୁ ନଥିବାରୁ ସେ ରୋଗର ନିଦାନ ଦେଶୀ ବୈଦ କବିରାଜଙ୍କୁ ଜଣାନଥିଲା। ପୂର୍ବେ ଜ୍ୱର ହେଲେ କବିରାଜ ଯେପରି କସ୍ତୁରୀ ଭୈରବ ରସ ଖାଇବାକୁ ଦେଉଥିଲେ ଓ ଦହି ପକାଳ ଖିଆ ଓ ସକାଳ ଗାଧୁଆର ବ୍ୟବସ୍ଥା କରୁଥିଲେ, ଏବେ ମଧ୍ୟ ସେପରି କରିବାକୁ ଲାଗିଲେ, କିନ୍ତୁ ଫଳ ହେଲା ବିଷମ। ଜ୍ୱର ସଙ୍ଗେ ସଙ୍ଗେ ସନ୍ନିପାତ ଘଟିଯାଇ ବହୁତ ଲୋକ ମୃତ୍ୟୁ ମୁଖରେ ପଡ଼ିଲେ। ଭୋଦୁଅ ଅମାସିଆ ଦିନ ଅଗଣା ମା ଗାଧୋଇ ଆସି ପଖାଳ ଦୁଇଟା ଖାଇଦେଇଛି କି ତା ଦେହ ଶୀତେଇ ଉଠିଲା, ସଙ୍ଗେ ସଙ୍ଗେ କମ୍ପ ହେଲା। ସେ କୁନ୍ଥେଇ କୁନ୍ଥେଇ ଆପଣା ଘରକୁ ଯାଇ କନ୍ଥା ଘୋଡ଼ି ଶୋଇପଡ଼ିଲା। ସେଦିନ ଦୁଇ ତିନି ଘଣ୍ଟା କମ୍ପ ହୋଇ ଜ୍ୱର ଛାଡ଼ିଗଲା। ପୁଣି ପରଦିନ ସେତିକି ବେଳେ ଜ୍ୱର ମାଡ଼ି ଆସିଲା। ସାନ୍ତାଣୀ ଅଗଣାକୁ ପଠାଇ ଲମ୍ବୋଦର ନାୟକ କବିରାଜକୁ ଡାକି ଆଣିଲେ। କବିରାଜ ନାଡ଼ି ଦେଖି କହିଲେ, ଓ ଏଟା ଭାରି ଟାଣୁଆ ଜ୍ୱର, ଏଇ ବଟିକା ଦେଉଛି, ଆକୁ ମହୁ ସାଙ୍ଗେ ଖାଲି ଖୁଆଇଦେବ, ଆଉ ପ୍ରତିଦିନ ଭୋର କାକର ପାଣିରେ ମଥା ବୁଡ଼ାଇ ଗାଧୋଇ ଦେଇ ଦହି ପଖାଳ କଂସାଇ ଖୁଆଇଦେବ। କବିରାଜଙ୍କ କଥା ମୁତାବକ ବ୍ୟବସ୍ଥା କରାଗଲା, କିନ୍ତୁ ଫଳ ହେଲା ଓଲଟା। କିଛିଦିନ ବାଦ ଅଗଣା ମା ସଂସାର ବନ୍ଧନ କାଟିଦେଇ ଚାଲିଗଲା। ଦିନ ଚାଲିଗଲା, ଅଗଣା ବର୍ତ୍ତମାନ ଗଜା ଭେଣ୍ଡିଆ, ତା ଦେହରେ କାଠିଏ ଜୋର। ସେ ସାନ୍ତାଣୀଙ୍କ ନାତି ବଂଶୀଧରକୁ କାନ୍ଧରେ ବସାଇ ଫୁଲମଣିର ହାତ ଧରି ବୁଲାଇବାକୁ ନେଇଯାଏ, କେତେ ରକମର ରୂପ କଥା କହେ। ବେଳେବେଳେ ସେ ଘୋଡ଼ା ହୋଇ ହାମୁଡ଼ି ହାମୁଡ଼ି ଚାଲେ, ବଂଶୀଧର ତା ପିଠିରେ ବସି ଘୋଡ଼ା ଚଢ଼ା ସୁଖ ଅନୁଭବ କରେ। ଫୁଲମଣି ପଛରୁ ଚାବୁକ ମାରେ, ସେଥିରେ ଅଗଣାର ଭାରି ଆନନ୍ଦ। ଅଗଣା ଗାଈ ଜଗିବାକୁ ବାହାରିଗଲେ ପିଲା ଦୁଇଟିଙ୍କର ମନ ଗୁଡ଼େଇ ତୁଡ଼େଇ ହୁଏ, ସେ ଚାହିଁଥାନ୍ତି ଅଗଣାର ଫେରିବା ବାଟକୁ। ଏହିପରି ପିଲାଙ୍କ ସଙ୍ଗେ ଖେଳି ବୁଲି ଅଗଣାର ଦିନ ପାଣି ପରି ବୋହି ଯାଉଥାଏ, ତାର ମନରେ ସଦା ଆନନ୍ଦ। କିଛି ଟିକିଏ କଥା ହେଲେ ସେ 32 ଦାନ୍ତ ବାହାର କରିଦେଇ ଠୋ ଠୋ ହସି ପକାଏ, ତା ପିଠିରେ ଦିବିଧା ମାରିଦେଲେ ବି ତା ପାଟିରେ ହସ ଲାଖିଥାଏ। ମହାପାତ୍ରଙ୍କର 15 ହଳ ହାତୀ ପରି ବଳଦ, 20 ଦୁହାଳ ଗାଈ ଅଗଣା ଜିମାରେ ଥାଏ। ସେ ଗାଈ ଦୁହାଁଠାରୁ ଆରମ୍ଭ କରି ଗାଈ ଜଗା ପର୍ଯ୍ୟନ୍ତ ସମସ୍ତ କାମ ଆପେ ଆପେ କରିନିଏ। ଅଗଣାର ଦରମା ବର୍ଷକୁ 10 ଟଙ୍କା, କିନ୍ତୁ ସେଥିପ୍ରତି ଅଗଣାର ନଜର ନଥାଏ। ଦିନେ ଦ୍ୱିପହରିଆ ବେଳେ ଅଗଣା ପୋଖରୀ କୂଳ ବରଗଛ ମୂଳେ ବରଡ଼ାପତ୍ର ଛତାଟି ପୋତି ଦେଇ ମଉଜ କରି ବସି ବାଉଁଶ 82 ବଜାଉଛି। ରାଗ ରାଗିଣୀ ତାଳ ମାନ ପ୍ରତି ତାର ନଜର ନାହିଁ। ଅନେକ ବର୍ଷ ତଳେ ପିଲାବେଳେ ଅଗଣା ଥରେ ମା ସାଙ୍ଗରେ ବାରୁଣୀ ଯାତ୍ରା ଦେଖିବାକୁ ଯାଇଥିଲା। ଅଝଟ ଲଗାଇବାରୁ ତାର ମା 2 ପଇସା ଦେଇ ତାକୁ ଏଇ 82 କିଣି ଦେଇଥିଲା। ସେଇଟିକୁ ସେ ଏପର୍ଯ୍ୟନ୍ତ ସାଇତି ରଖିଛି, କେତେ ଜାଗାରେ 82 ଫାଟିଗଲାଣି। ଅଗଣା ସେଥିରେ କନା ଧଡ଼ି ଗୁଡ଼େଇ ଦେଇଛି। ଦ୍ୱିପହରିଆ ବେଳେ ଗାଈ ଛାଡ଼ିଦେଇ ବରଗଛ ମୂଳେ ବସି ଅଗଣା ସେଇ 82 ବଜାଏ। ବେଳେବେଳେ କେଜାଣି କାହିଁକି ଅଗଣାର ଆଖି ଲୁହରେ ଛଳ ଛଳ ହୋଇଉଠେ। ସେଦିନ ସୁଲୁସୁଲୁ ବା ବହୁଥାଏ। ଅଗଣା ମନ ଖୁସିରେ ବରଗଛ ମୂଳେ ବସି 82 ବଜାଉଛି, ମଥାର ଲମ୍ବା ଲମ୍ବା ବାଳଗୁଡ଼ାକ ଫରଫର ଉଡ଼ୁଛି। ବଉଳି ନାଲି ଧୋବଲି କାଳି ଗାଈଗୁଡ଼ିକ ପୋଖରୀ ହୁଡ଼ାରେ ପାଣି ପାଖରେ ଦୁବଘାସ ଖାଉଛନ୍ତି। କେତେବେଳେ ଗାଈଟାଏ ବା ବାଛୁରୀଟାଏ ଗୋଠ ଛଡ଼ା ହୋଇଗଲେ ଅଗଣା ପାଟି କରି ଉଠେ, ଏ ବଉଳି ଏ କାଳି ଫେର ଫେର ଉଠିବି ନା। ଅଗଣାର ଧମକ ଶୁଣି ଗାଈମାନେ ଆପଣା ମନକୁ ଫେରିଆସନ୍ତି, ଅଗଣାକୁ ଆଉ ଉଠିବାକୁ ହୁଏ ନାହିଁ। ଦ୍ୱିପହରିଆ ବେଳ ମକରା ଶଙ୍କରା ହଗୁରା କୋବରା ପ୍ରଭୃତି ଗାଁର କଲିକତା ଫେରନ୍ତି ଟୋକାମାନେ ଦେଢ଼ ଚାଖଣ୍ଡ ଲମ୍ବା ଆଗଲି ବାଳରେ ବାସ୍ନା ତେଲ ଲଗାଇ ସବୁଜ ରଙ୍ଗର ଚୌଖାନି ଗାମୁଛା କାନ୍ଧରେ ପକାଇ ପୋଖରୀକୁ ଗାଧୋଇବାକୁ ଆସିଲେ। ଅଗଣାକୁ ଗଛ ମୂଳରେ ବସିଥିବା ଦେଖି ଗୋବରା କହିଲା, କିରେ ଅଗଣା, ଏ ଖରାବେଳଟାରେ ଏଠି ବସିଛୁ କାହିଁକି? ଅଗଣା କହିଲା, ଏଇ ପୁରା ଗାଈ ଦୁଇଟା ଚରଉଛି। ଅଗଣା କଥା ଶୁଣି ମକରା ଶଙ୍କରା ଗୋବରା ସମସ୍ତେ ଠୋ ଠୋ ହସି ପକାଇଲେ। ଅଗଣା ବିଚରା ବଡ଼ ଅପ୍ରସ୍ତୁତ ହୋଇଗଲା। ଗୋବରା ପଚାରିଲା, କିରେ ଦରମା କେତେ? 10 ଟଙ୍କା। ମାସକୁ ନା ବର୍ଷକୁ ରେ? ବରଷକୁ। ପୁଣି ଥରେ ଠୋ ଠୋ ହୋଇ ସମସ୍ତେ ହସିଲେ। ଅଗଣାଟା ମଫସଲିଆ ଗାଉଁଲି ଭୂତ, ସେ ଏ ହସର ତାତ୍ପର୍ଯ୍ୟ କିଛି ବୁଝିପାରିଲା ନାହିଁ। ପଚାରିଲା, ଗୋବରା ଭାଇ ହସୁଛୁ କାହିଁକି? ହସୁଛୁ ତୋର ବୋକା ପଣିଆ ଦେଖି। ଆରେ ମଫସଲିଆ ଗାଉଁଲି ଭୂତ, ଏତେ ବଡ଼ ଗଜା ଭେଣ୍ଡିଆଟାଏ ତୁ, ଅବିକା ଯଦି କଲିକତା ଯାଇ ଚଟକଳରେ ପଶିଯାଆନ୍ତୁ ତ ମାସକୁ 20 ଟଙ୍କା ତୋ ଗୋଡ଼ ତଳରେ ଥୁଆ, ତୁ ପୁଣି ବର୍ଷକୁ 10 ଟଙ୍କାରେ ଗାଈ ଚରାଉଛୁ। ମକରା ଶଙ୍କରା ପ୍ରଭୃତି ଗାଧୋଇ ସାରି ଜେଝା ଘରକୁ ଚାଲିଗଲେ। ଅଗଣା ଭାବିଲା, ସତେ ତ ମୋରି ସାଙ୍ଗ ଟୋକା ଗୁଡ଼ାକ କଲିକତା ଯାଇ ଏତେ ରୋଜଗାର କରି ଆଣୁଛନ୍ତି, ଆଉ ମୁଁ ଏଇ ଗାଁଟାରେ ପଡ଼ି ରହି ଗାଈ ଜଗୁଥିବି? ନା, ଆଉ ରହିବି ନାହିଁ, ଏଥର କଲିକତା ନିଶ୍ଚୟ ଯିବି, ନିଶ୍ଚୟ ଯିବି। ଦିନ ଗଡ଼ି ପଡ଼ିଲା, ଅଗଣା ଗାଈ ଘେନି ଘରକୁ ଫେରିଲା। ତା ମନଟା ଆଜି ବିରସ, ମୁହଁଟା ଧାନ ଓଷୁଆ ହାଣ୍ଡି ପରି। ଫୁଲମଣି ଧାଇ ଆସି ପଚାରିଲା, ଅଗଣା ଭାଇ ଆଜି ଏତେ ଡେରି କଲୁ କାହିଁକି? ମୁଁ ଯେ କେତେବେଳୁ ତୋ ପାଇଁ ପଖାଳ ଭାଡ଼ି ଶୁକୁଆ ପୋଡ଼ିକି ରଖିଲିଣି। ବଂଶୀଧର ଦୌଡ଼ି ଆସି କହିଲା, ଅଗଣା ଭାଇ ଆଜି ପାଟଣା ସାହିରେ ଭାନୁମତୀ ଲୀଳା ହେଉଛି, ମୋତେ ନେଇଯିବୁ? ପିଲା ଯୋଡ଼ିକର ମୁହଁକୁ ଚାହିଁଲା କ୍ଷଣି ଅଗଣାର କଲିକତା ଯିବା କଥା କୁଆଡ଼େ ଉଭେଇଗଲା। ପିଲାମାନେ ଭାରି ଲଗେଇଲେ, ଭାନୁମତୀ ଲୀଳା ଦେଖିଯିବେ। ଅଗଣା ଅନେକ ନାହିଁ କଲା, କିନ୍ତୁ ତା କଥା ଶୁଣୁଛି କିଏ? ପିଲାଏ ଭାରି ଜିଦ୍ ଲଗାଇବାରୁ ଅଗଣା ବାଧ୍ୟ ହୋଇ ବଂଶୀଧରକୁ କାନ୍ଧରେ ବସାଇ ଫୁଲମଣିର ହାତ ଧରି ବାହାରିଗଲା ପାଟଣା ସାହିକୁ। ସେତେବେଳକୁ ସଞ୍ଜ ହୋଇ ଆସିଲାଣି, ମାସେ ହେଲା ଫୁଲମଣିର ବିବାହ ପ୍ରସଙ୍ଗ ଚାଲିଲାଣି, କିନ୍ତୁ ଏକଥା ଅଗଣାକୁ ମାଲୁମ ନାହିଁ। ଫୁଲମଣି ଯେ ବଡ଼ ହୋଇଗଲାଣି, ବିବାହ ଯୋଗ୍ୟ ହେଲାଣି, ଅଗଣାକୁ ଜଣାନାହିଁ। ତା ଆଖିରେ ଫୁଲମଣି ଆଗ ଦିନକା ପରି ପିଲାଟିଏ। ରାତି ଘଡ଼ିକ ସରିକି ଫୁଲମଣିର ଭାବି ଶ୍ୱଶୁର ଘରୁ ଭଦ୍ରଲୋକ ଆସି ପହଞ୍ଚିଲେ। ଘର ଆଡ଼େ ଫୁଲମଣିକୁ ଖୋଜା ପଡ଼ିଲା, କିନ୍ତୁ ଫୁଲମଣି ନାହିଁ। କିଏ କହିଲା, ଅଗଣା ନେଇଯାଇଛି ଭାନୁମତୀ ଲୀଳା ଦେଖେଇବା ପାଇଁ। ଫୁଲମଣିର ବାପ ରାମବାବୁ ଶୁଣି ରାଗରେ ଅସ୍ଥିର ହେଲେ। ଠିକ୍ ଏତିକି ବେଳେ ଅଗଣା ଆସି ପହଞ୍ଚିଗଲା। ରାମବାବୁ ଆଗକୁ ପଛକୁ ନ ଚାହିଁ ଅଗଣା ପିଠିରେ ଦୁଇ ଚାରି ପାହାର କଷିଦେଇ କହିଲେ, ବାହାର ଶଳା, ଆଜି ମୋ ଘରୁ ବାହାରି ଯା। ଅଗଣା ବିଚରା କିଛି ନ ବୁଝି ହତବୁଦ୍ଧି ହୋଇଗଲା। ପିଲା ଯୋଡ଼ିକ ତା ମାଡ଼ ଦେଖି କାନ୍ଦି ପକାଇଲେ। ସେଦିନ ରାତିରେ ଅଗଣାକୁ କେହି ଖୋଜି ନାହିଁ। ତହିଁ ପରଦିନ ସକାଳେ ହରିପ୍ରଧାନ ଆସି ଖବର ଦେଲା, ଅଗଣା ରେଳଗାଡ଼ିରେ ଚଢ଼ି କଲିକତା ପଳେଇଛି। ଅଗଣା କଲିକତାକୁ ଆସିବାର ପ୍ରାୟ ଦେଢ଼ ମାସ ହୋଇଗଲାଣି। କଲିକତା ସହରର କୁମାରଟୁଲି ଗଳିରେ ଗୋଟିଏ ଅନ୍ଧାରିଆ ସନ୍ତସନ୍ତିଆ ଖପରଲି ଘର, ସେଇଥିରେ ମକରା ଶଙ୍କରା ଗୋବରା ପ୍ରଭୃତି ଗାଁ ଟୋକାମାନେ ବସା କରିଥାନ୍ତି। ଅଗଣା ମଧ୍ୟ ତାଙ୍କରି ସାଙ୍ଗରେ ରହିଲା, ଦିନସାରା ଚଟକଳରେ କାମ କରେ, ସଞ୍ଜ ହେଲେ ବସାକୁ ଫେରେ। ମକରା ଶଙ୍କରା ପ୍ରଭୃତି ଟୋକାମାନେ କାମରୁ ଫେରି ତାସ୍ ଖେଳନ୍ତି, ଗଞ୍ଜେଇ ଟାଣନ୍ତି, କେହି ବା ବିସିନିଆ ଫେସିନିଆ ଟୋକା ବଜାର ବୁଲି ବାହାରେ, କିନ୍ତୁ ଅଗଣା ଚୁପ୍ଟି ହୋଇ ଘର କୋଣରେ ବସିଥାଏ। ଆକାଶ ପାତାଳ କ'ଣ ଯେ ଭାବେ ତାକୁ ଜଣା। ମନେ ପଡ଼େ ଅଗଣାର ସେଇ ବଉଳ ପୋଖରୀ, ସେଇ ବରଗଛ, ସେଇ ଧୋବଲି ନାଲି ଗାଈଟିମାନ, ଆଉ ତାର ଆଦରର ପିଲା ଯୋଡ଼ିକର କୋମଳ ମୁଖମଣ୍ଡଳ। ରାତିରେ ଶୋଇଥିଲା ବେଳେ ବିଳିବିଳେଇ ଉଠି ଅଗଣା ଚିତ୍କାର କରେ, ଏ କାଳୀ, ଏ ବଉଳି, ଫେର ଫେର ଉଠିବି ନା? ପାଖରେ ଶୋଇଥିବା ଟୋକାଗୁଡ଼ାକ ଠୋଠା ହସି ଉଠନ୍ତି। ବେଳେବେଳେ ଅଗଣା ଆଖିରୁ ଧାରଧାର ଲୁହ ବହି ପଡ଼େ। ଗୋବରା କହେ, ଛି ଛି, ମାଇଚା ମଫସଲିଆ ଟୋକାଟା, ଗାଁ ଛାଡ଼ି ସହରକୁ ଆସିଛୁ, ଫୁର୍ତ୍ତି କର, ମଉଜ କର, ମାଇପଙ୍କ ପରି କାନ୍ଦୁଛୁ କିଆଁ ଯେ? ଅଗଣା କିଛି କହେ ନାହିଁ। ଆଗେ ଅଗଣା ଥିଲା ବଡ଼ ହସକୁଳା, କଥା କଥାକେ ଠୋଠୋ ହସି ପକାଉଥିଲା, କିନ୍ତୁ କଲିକତା ଆସିଲା ଦିନୁ ତା ମୁହଁରେ ଆଉ କେହି ହସ ଦେଖିନାହିଁ। ମକରା ଶଙ୍କରା ଗୋବରା କୁହାକୁହି ହୁଅନ୍ତି, କଥା କ'ଣ? ଅଗଣାର ତ ମା ନାହିଁ କି ଭାଇ ବନ୍ଧୁ କୁଟୁମ୍ବ କେହି ନାହିଁ, ସେ ଏତେ ଭାବି ହେଉଛି କାହା ପାଇଁ? ଗୋବରା କହେ, ଆଉ କିଛି ନୁହେଁ ଯେ, ମଫସଲିଆ ଗାଉଁଲି ଭୂତଟା କି ନା, ଗାଁ ଛାଡ଼ି ଆସିଛି ବୋଲି ମନ ଗୋଳେଇ ହେଉଛି। ଆହୁରି ପନ୍ଦର ଦିନ ଚାଲିଗଲା, ଗୋବରା ଘରଠାରୁ ଖଣ୍ଡିଏ ଭାଷା ଆସିଲା। ଗୋବରାର ଦାଦି ଲେଖିଛି, ଅନ୍ୟାନ୍ୟ କେତେ ଖବର ଥିଲା, ତା ଭିତରେ ଥିଲା ଯେ ଗାଁର ଜମିଦାର ହରେକୃଷ୍ଣ ମହାପାତ୍ରଙ୍କର ନାତୁଣୀ ଫୁଲମଣିର ବାହାଘର ମାସର ସତର ଦିନେ ହେବ। ଗୋବରା ନିଜେ ପଢ଼ି ଜାଣେ ନାହିଁ, ସେଥିପାଇଁ ତ ଚିଠିଟାକୁ ତାକୁ ପଢ଼ାଇ ଶୁଣାଇ ଦେଉଥିଲା ମକରା। ଅଗଣା ପାଖରେ ବସିଥିଲା, ଅନ୍ୟାନ୍ୟ ଖବର ତା କାନରେ ପଡ଼ିଲା କି ନାହିଁ ଜଣାନାହିଁ, କିନ୍ତୁ ଫୁଲମଣିର ବାହାଘର କଥାଟା ତା କାନରେ ପଟକିରି ବାଜିଗଲା। ତା ଦେହ ସିତେଇ ଉଠିଲା, ସେ ବଡ଼ପାଟି କରି ପଚାରିଲା, କା ବାହାଘର? ମକରା ଆଉ ଥରେ ପଢ଼ିଲା, ଫୁଲମଣିର ବାହାଘର ହେବ ମାସର ସତର ଦିନେ, ଆଜି ହେଲା ମାସର ପନ୍ଦର ଦିନ, ବାକି ମଝିରେ ଦୁଇ ଦିନ। ସେଦିନ ଥିଲା ମାସର ପହିଲା, ପୁରାପୁରି ଦୁଇ ମାସର ଦରମା ଖାଇବା ଖର୍ଚ୍ଚ ବାବଦେ ବାକି କୋଡ଼ିଏ ଟଙ୍କା ଅଗଣା ପାଖରେ ଥାଏ। ସଞ୍ଜବେଳେ କାମରୁ ଫେରିଆସି ଅଗଣା ବଜାରକୁ ବାହାରିଲା, ସମସ୍ତେ ଦେଖି ତାଟଙ୍ଗା ହେଲେ। ଅଗଣା ବଜାରରୁ ଫେରିଲା ବେଳକୁ ରାତି ପହରେ, ହାତରେ ପୋଟଳିଟିଏ। ଗୋବରା କୌତୁକରେ ପୋଟଳି ଟାଣି ନେଇ ଫିଟେଇ ପକେଇଲା, ଏ କ'ଣ? ଖଣ୍ଡିଏ ଗୋଲାପି ଶାଢ଼ୀ, ଗୋଟିଏ ଅଇନା, ଗୋଟିଏ ଶିଶି ବାସ୍ନା ତେଲ, ଗୋଟିଏ ପାନିଆ, ଗୋଟାଏ ଖେଳଣା, ଏସବୁ କ'ଣ? ଶଙ୍କରା ଆଖି ଟିପି ଟିପି କହିଲା, ଓହୋ, ଏଇଥିପାଇଁ ପୁରା ଅଗଣା ମୁହଁ ଶୁଖେଇଥିଲା। ଅଗଣାର ଏତେ କଥାକୁ ନଜର ନାହିଁ। ସେ ତରତରକି ପୋଟଳଟି ବାନ୍ଧିଦେଇ ବାହାରି ପଡ଼ିଲା। ଗୋବରା ପଚାରିଲା, କିରି କୁଆଡ଼େ ଯାଉଛୁ? ଅଗଣା କହିଲା, ଗାଁକୁ। ମକରା ଦାନ୍ତ ନେଫେଡ଼ି କହିଲା, ଦୂର ଗାଉଁଲି ଭୂତଟାଏ। ସମସ୍ତେ ଠୋ ଠୋ କରି ହସି ଉଠିଲେ। ଆଜି ଫୁଲମଣିର ବାହାଘର, କେତେ ପ୍ରକାର ବାଜା ବାଜୁଛି, କେତେ ଲୋକ ଧାଁ ଧପଡ଼ କରୁଛନ୍ତି, କେତେ ଆୟୋଜନ ଲାଗିଛି। ଫୁଲମଣିର ମୁହଁଟି ଶୁଖିଲା। ସେ ଭାବୁଛି, ଆହା ଅଗଣା ଭାଇଟି ଥାଆନ୍ତା କି, କେଡ଼େ ଖୁସି ହୁଅନ୍ତା। ବଂଶୀଧର ମୁହଁ ବିରସ। ସେ ମଧ୍ୟ ଭାବୁଛି, ଆହା ଅଗଣା ଭାଇଟି ଆଜି ଥାଆନ୍ତା କି, ଅପା ବାହାଘରରେ କେଡ଼େ ଖୁସି ହୁଅନ୍ତା। ଆଉ ସାନ୍ତାଣୀଙ୍କ ମନଟି ବି କାହିଁକି ଖୁସି ନାହିଁ। ସେ ଭାବୁଛନ୍ତି, ଆହା ମା ଛେଉଣ୍ଡ ପିଲାଟିକୁ ବଢ଼େଇଥିଲି, ବିନା ଦୋଷରେ କାଢ଼ିଦେଲି। ମାଇପି ପରସ୍ତରେ ଫୁଲମଣି ତୁନି ହୋଇ ବସିଛି। ଚାରିପାଖରେ ଗାଁର କେତେ ମାଇପେ ଘେରି ବସିଛନ୍ତି, କିଏ ଅଳତା ନାଇ ଦେଉଛି, କିଏ ମୁଣ୍ଡ କୁଣ୍ଡେଇ ଦେଉଛି। ବଂଶୀଧର ତେଣୁ ପାଟି କରି କରି ଆସିଲା, ଅପା ଅପା ଅଗଣା ଭାଇ ଆସିଲାଣି। ଅଗଣା ପୋଟଳିଟି ଧରି ଆସି ପହଞ୍ଚିଗଲା। ଅଗଣାକୁ ଦେଖି ଫୁଲମଣି ଭୋ ଭୋ କରି କାନ୍ଦି ପକାଇଲା। ଅଗଣା ମଧ୍ୟ ସାନ୍ତାଣୀଙ୍କ ଗୋଡ଼ ତଳେ ମୁଣ୍ଡିଆଟିଏ ମାରି ଭୋ ଭୋ କାନ୍ଦି ପକାଇଲା। ମାଇପେ ଗୁଡ଼ାକ ପୋଟଳିଟି ଫିଟାଇ ପକାଇଲେ। ସାନ୍ତାଣୀଙ୍କ ଆଖିରୁ ଦୁଇଧାର ଲୁହ ବହି ପଡ଼ିଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଗାଉଁଲି। ରହିଲୁ, ନମସ୍କାର।